ନମସ୍କାର, ମୋ ନାଁ ଜ୍ୟୋତ୍ସ୍ନାରାଣୀ ଦତ୍ତ। ମୁଁ ୱାର୍ଡ ନମ୍ବର 46 ଖବର ସାହିରେ କହୁଛି। ଆମର ଗୋଟିଏ ଚିଲଡ୍ରେନ୍ ପାର୍କ ଥିଲା ଆମ ସାହିରେ, ସେଟା ବହୁ ଦିନ ଧରି ତାଲା ପଡ଼ିଥିବାରୁ ତା ଭିତରେ ବହୁତ ଅନାବନା ଘାସ ଉଠିଯାଇଥିଲା। ତ ସେଇଟା ଆମେ ନିଜ ନିଜ ସାହି ଭିତରେ ସମସ୍ତେ ମିଳିମିଶି ସେଇଟାକୁ ଆମେ ସଫା କରିଛୁ। ଆଉ ଆମେ ସେଇଟାକୁ ଆମେ ସବୁ ବିଏମ୍ସି ଉପରେ ଡିପେଣ୍ଡ ନକରି ଆମ ନିଜ ସାହିର କାମ ଆମେ ନିଜେ ସମସ୍ତେ କରୁଛୁ।